ଦ୍ୱିତୀୟ ସାମୁଏଲ ଅଧ୍ୟାୟ ଦୁଇ। ଏଥି ଉତ୍ତରେ ଦାଉଦ ସଦାପ୍ରଭୁଙ୍କ ନିକଟରେ ପଚାରି କହିଲେ, ମୁଁ କ'ଣ ଜିହୁଦାର କୌଣସି ଏକ ନଗରକୁ ଯିବି? ସଦାପ୍ରଭୁ ତାଙ୍କୁ କହିଲେ, ଯାଅ। ପୁଣି ଦାଉଦ କହିଲେ, ମୁଁ କେଉଁଠାକୁ ଯିବି? ସେ କହିଲେ, ହିବ୍ରଣକୁ। ଏଣୁ ଦାଉଦ ଓ ତାଙ୍କର ଜିସ୍ରିଏଲିଆ, ଅହିନୟମ ଓ କର୍ମିଲିୟ ନାବଲର ଭାର୍ଯ୍ୟା ଅବିଗଲ ନାମ୍ନୀ ଏହି ଦୁଇ ଭାର୍ଯ୍ୟା ସେ ସ୍ଥାନକୁ ଗଲେ। ଆଉ ଦାଉଦ ଆପଣା ସଙ୍ଗୀମାନଙ୍କୁ ସେମାନଙ୍କ ପରିବାର ସମେତ ଆଣିଲେ। କହିଲେ ସେମାନେ ହିବ୍ରଣର ନଗରମାନରେ ବାସ କଲେ। ତେଣୁ ଜିହୁଦାର ଲୋକମାନେ ଆସି ସେହି ସ୍ଥାନରେ ଦାଉଦଙ୍କୁ ଜିହୁଦା ବଂଶ ଉପରେ ରାଜାଭିଷିକ୍ତ କଲେ। ଏ ଉତ୍ତାରେ ଜାବେସ୍ ଗିଲିୟଦୀୟମାନେ ସାଉଲଙ୍କୁ କବର ଦେଲେ ବୋଲି ଲୋକମାନେ ଦାଉଦଙ୍କୁ ଜଣାଇଲେ। ତହିଁରେ ଦାଉଦ ଜାବେସ୍ ଗିଲିୟଦର ଲୋକମାନଙ୍କ ନିକଟକୁ ଦୂତଗଣ ପଠାଇ କହିଲେ, ତୁମ୍ଭେମାନେ ସଦାପ୍ରଭୁଙ୍କର ଆଶୀର୍ବାଦ ପାତ୍ର, କାରଣ ତୁମ୍ଭେମାନେ ଆପଣା ପ୍ରଭୁ ସାଉଲଙ୍କ ପ୍ରତି ଏହି ଦୟା ପ୍ରକାଶ କରି ତାଙ୍କୁ କବର ଦେଇଅଛ। ଏଣୁ ସଦାପ୍ରଭୁ ତୁମମାନଙ୍କ ପ୍ରତି ଦୟା ଓ ସତ୍ୟତା ପ୍ରକାଶ କରନ୍ତୁ। ପୁଣି ତୁମେମାନେ ଏହି କର୍ମ କରିବାରୁ ମୁଁ ମଧ୍ୟ ତୁମମାନଙ୍କୁ ସେହି ଦୟାର ପ୍ରତିଦାନ କରିବି। ଯେହେତୁ ଏବେ ତୁମମାନଙ୍କ ହସ୍ତ ସବଳ ହେଉ ଓ ତୁମେମାନେ ବିକ୍ରମଶାଳୀ ହୁଅ, କାରଣ ତୁମମାନଙ୍କ ପ୍ରଭୁ ସାଉଲ ମରିଅଛନ୍ତି, ମଧ୍ୟ ଜିହୁଦା ବଂଶ ଆପଣା ଉପରେ ମୋତେ ରାଜାଭିଷିକ୍ତ କରିଅଛନ୍ତି। ଏଥିମଧ୍ୟରେ ନରର ପୁତ୍ର ଅବନର ନାମକ ସାଉଲଙ୍କର ସୈନ୍ୟଦଳର ସେନାପତି ସାଉଲଙ୍କର ପୁତ୍ର ଇସ୍ବୋସତ୍କୁ ମହନିୟମକୁ ନେଇଯାଇ ଗିଲିୟଦ ଓ ଅସୁରୀ ଓ ଜିସ୍ରିଏଲ ଓ ଇଫ୍ରାଇମ୍ ଓ ବିନ୍ୟାମିନ୍ ଓ ସମସ୍ତ ଇସ୍ରାଏଲ ଉପରେ ରାଜା କଲେ। ସାଉଲଙ୍କର ପୁତ୍ର ଇସ୍ବୋସତ୍ 40 ବର୍ଷ ବୟସରେ ଇସ୍ରାଏଲ ବଂଶ ଉପରେ ରାଜ୍ୟ କରିବାକୁ ଆରମ୍ଭ କରି 2 ବର୍ଷ ରାଜତ୍ୱ କଲା। ମାତ୍ର ଜିହୁଦା ବଂଶ ଦାଉଦଙ୍କର ପଶ୍ଚାତଗାମୀ ହେଲେ। ପୁଣି ହିବ୍ରଣରେ ଜିହୁଦା ବଂଶ ଉପରେ ଦାଉଦଙ୍କ ରାଜା ହେବାର ସମୟ 7 ବର୍ଷ 6 ମାସ ଥିଲା। ଅନନ୍ତର ନରର ପୁତ୍ର ଅବନର ଓ ସାଉଲଙ୍କର ପୁତ୍ର ଇସ୍ବୋସତ୍ର ଦାସମାନେ ମହନିୟମରୁ ବାହାରି ଗିବିଓନକୁ ଗଲେ। ସେତେବେଳେ ସରୁଆର ପୁତ୍ର ଜୋୟାବ ଓ ଦାଉଦଙ୍କର ଦାସଗଣ ବାହାରି ଗିବିଓନର ପୁଷ୍କରିଣୀ ନିକଟରେ ସେମାନଙ୍କୁ ଭେଟିଲେ। ପୁଣି ସେମାନଙ୍କର ଏକ ଦଳ ପୁଷ୍କରିଣୀର ଏକ ପାଖରେ, ଅନ୍ୟ ଦଳ ପୁଷ୍କରିଣୀର ଅନ୍ୟ ପାଖରେ ବସିଲେ। ଏଥିରେ ଅବନର ଜୋୟାବକୁ କହିଲା, ଯୁବାମାନଙ୍କୁ ଆମ୍ଭମାନଙ୍କ ସମ୍ମୁଖରେ ଉଠି ଖେଳିବା ପାଇଁ କହନ୍ତୁ। ତେଣୁ ଜୋୟାବ କହିଲା, ଉଠନ୍ତୁ। ତେଣୁ ସେମାନେ ସଂଖ୍ୟାନୁସାରେ ଉଠିଲେ। ବିନ୍ୟାମିନ ଓ ସାଉଲଙ୍କର ପୁତ୍ର ଇସ୍ବୋସତ୍ ପକ୍ଷରେ 12 ଜଣ ଓ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ 12 ଜଣ ଅଗ୍ରସର ହେଲେ। ତେଣୁ ସେମାନେ ପ୍ରତ୍ୟେକ ଆପଣା ଆପଣା ସହଯୋଦ୍ଧାର ମସ୍ତକ ଧରି ଏକ ଆରେକର କଙ୍କାଳରେ ଖଡ଼ଗ ଭୁସିଲେ। ତେଣୁ ସେ ସମସ୍ତେ ଏକତ୍ର ପଡ଼ିଲେ। ଏହେତୁ ଗିବିଓନ ମଧ୍ୟବର୍ତ୍ତୀ ସେହି ସ୍ଥାନର ନାମ ହିଲକତ୍ ହତ୍ସୁରିମ୍, ତୀକ୍ଷ୍ଣ ଖଡ଼ଗଭୂମି ହେଲା। ସେହିଦିନ ଅତି ଘୋର ଯୁଦ୍ଧ ହେଲା। ପୁଣି ଅବନର ଓ ଇସ୍ରାଏଲ ଲୋକମାନେ ଦାଉଦଙ୍କର ଦାସମାନଙ୍କ ସମ୍ମୁଖରେ ପରାସ୍ତ ହେଲେ। ସେ ସ୍ଥାନରେ ଜୋୟାବ ଓ ଅବିଷୟ ଓ ଅସାହେଲ ନାମରେ ସରୁଆର 3 ପୁତ୍ର ଥିଲେ। ସେହି ଅସାହେଲ କ୍ଷେତ୍ରସ୍ଥ କୃଷ୍ଣସାର ପରି ଦ୍ରୁତପଦ ଥିଲା। ପୁଣି ଅସାହେଲ ଅବନର ପଛେ ପଛେ ଗୋଡ଼ାଇଲା, ଆଉ ଅବନରର ପଛେ ପଛେ ଗଲାବେଳେ ସେ ଦକ୍ଷିଣ କି ବାମକୁ ଫେରିଲା ନାହିଁ। ତେବେ ଅବନର ଆପଣା ପଛକୁ ଅନାଇ କହିଲା, ଅସାହେଲ ଏ କି ତୁମ୍ଭେ? ସେ ଉତ୍ତର କଲା, ମୁଁ। ଏଥିରେ ଅବନର ତାହାକୁ କହିଲା, ତୁମ୍ଭେ ଆପଣା ଦକ୍ଷିଣ କି ବାମ ଆଡ଼େ ଫେରି ଏହି ଯୁବାମାନଙ୍କର କୌଣସି ଜଣକୁ ଧରି ତାହାର ସଜା ଲୁଟିନିଅ। ମାତ୍ର ଅସାହେଲ ତାହାର ପଶ୍ଚାତଗମନରୁ ଫେରିଲା ନାହିଁ। ତେଣୁ ଅବନର ପୁନର୍ବାର ଅସାହେଲକୁ କହିଲା, ମୋର ପଶ୍ଚାତଗମନରୁ ଫେର, ମୁଁ କାହିଁକି ତୁମ୍ଭକୁ ଆଘାତ କରି ଭୂମିସାତ କରିବି? ତାହା କଲେ ମୁଁ କି ରୂପେ ତୁମ୍ଭ ଭାଇ ଜୟାବ ଆଗରେ ମୁଖ ଟେକିବି? ତଥାପି ସେ ଫେରିବାକୁ ନାସ୍ତି କଲା। ଏଣୁ ଅବନର ବର୍ଷାର ପଛ ଅଗରେ ତାହା ପେଟ ଭୁସି ଦିଅନ୍ତେ ବର୍ଷା ତାହାର ପଛ ଆଡ଼େ ଫୁଟି ବାହାରିଲା। ତେଣୁ ସେ ସେହିଠାରେ ପଡ଼ି ସେହି ସ୍ଥାନରେ ମଲା। ପୁଣି ଯେତେ ଲୋକ ଅସାହେଲର ପଡ଼ିବା ଓ ମରିବା ସ୍ଥାନକୁ ଆସିଲେ ସେମାନେ ଠିଆ ହୋଇ ରହିଲେ। ମାତ୍ର ଜୋୟାବ ଓ ଅବିଷୟ ଅବନର ପଛେ ପଛେ ଗୋଡ଼ାଇଲେ। ପୁଣି ସେମାନେ ଗିବିଓନ ପ୍ରାନ୍ତରର ପଥ ନିକଟବର୍ତ୍ତୀ ଗିଆ ସମ୍ମୁଖସ୍ଥ ଅମା ପର୍ବତ ନିକଟରେ ଉପସ୍ଥିତ ହେବା ବେଳକୁ ସୂର୍ଯ୍ୟାସ୍ତ ହେଲା। ଏଥିମଧ୍ୟରେ ବିନ୍ୟାମିନ ସନ୍ତାନଗଣ ଅବନରର ପଶ୍ଚାତ୍ ମିଳି ଏକ ଦଳ ହୋଇ ଗୋଟିଏ ପର୍ବତ ଶୃଙ୍ଗରେ ଠିଆ ହେଲେ। ତେବେ ଅବନର ଜୟବକୁ ଡାକି କହିଲା, ଖଡ଼ଗ କ'ଣ ସର୍ବଦା ଗ୍ରାସ କରିବ? ଶେଷରେ ତାହା ଯେ ତିକ୍ତ ହେବ ଏହା କ'ଣ ତୁମ୍ଭେ ଜାଣ ନାହିଁ? ତେବେ ତୁମ୍ଭେ ଲୋକମାନଙ୍କୁ ସେମାନଙ୍କ ଭାଇମାନଙ୍କ ପଶ୍ଚାତଗମନରୁ ଫେରିବା ପାଇଁ କେତେକାଳ ଆଜ୍ଞା ନ ଦେବ? ଏଥିରେ ଜୟାବ କହିଲା, ପରମେଶ୍ୱର ଜୀବତ ଥିବା ପ୍ରମାଣେ କହୁ, ତୁମ୍ଭେ କହିନଥିଲେ ତ ଲୋକମାନେ ନିଶ୍ଚୟ ସକାଳୁ ବାହାରି ଯାଇଥାନ୍ତେ ଓ ପ୍ରତ୍ୟେକେ ଆପଣା ଭାଇ ପଛରେ ଗୋଡ଼ାଇ ନଥାନ୍ତେ। ତେଣୁ ଜୟାବ ତୁରି ବଜାନ୍ତେ ସମସ୍ତ ଲୋକ ଠିଆ ହୋଇ ରହିଲେ ଓ ଇସ୍ରାଏଲ ପଛରେ ଆଉ ଗୋଡ଼ାଇଲେ ନାହିଁ କି ଆଉ ଯୁଦ୍ଧ କଲେ ନାହିଁ। ଏ ଉତ୍ତାରେ ଅବନର ଓ ତାହାର ଲୋକମାନେ ସେହି ରାତ୍ରିଯାକ ପଦାଭୂମି ଦେଇ ଗମନ କଲେ ଓ ସେମାନେ ଜର୍ଦ୍ଦନ ପାର ହୋଇ ସମୁଦାୟ ବିତ୍ରଣ ଦେଇ ଯାଇ ମହାନୟମରେ ଉପସ୍ଥିତ ହେଲେ। ଆଉ ଜୋଆବ ଅବନରର ପଶ୍ଚାଦଗମନରୁ ଫେରିଲା, ପୁଣି ସେ ସମୁଦାୟ ଲୋକଙ୍କୁ ଏକତ୍ର କରନ୍ତେ ଦାଉଦଙ୍କର ଦାସମାନଙ୍କ ମଧ୍ୟରୁ 19 ଜଣର ଓ ଅସାହେଲର ଅଭାବ ହେଲା। ମାତ୍ର ଦାଉଦଙ୍କର ଦାସମାନେ ଆଘାତ କରିବାରୁ ବିନ୍ୟାମିନ୍ର ଓ ଅବନରର ଲୋକମାନଙ୍କ ମଧ୍ୟରୁ 360 ଲୋକ ମରିଥିଲେ। ଏ ଉତ୍ତାରେ ସେମାନେ ଅସାହେଲକୁ ଉଠାଇ ନେଇ ବୈତଲହମ୍ ସ୍ଥିତ ତାହାର ପିତାର କବରରେ କବର ଦେଲେ। ପୁଣି ଜୋଆବ ଓ ତାହାର ଲୋକମାନେ ରାତ୍ରିଯାକ ଗମନ କଲେ ଓ ହିବ୍ରୋନ୍ ନିକଟରେ ସେମାନଙ୍କୁ ସକାଳ ହେଲା।